नमो भगवते वासुदेवाय ॐ नमो भगवते वासुदेवाय नमो नमो विज्ञान विद्याय विज्ञान विद्याय मायेदं उपेयुषे गृहीता गुणभेदाय नमस्ते नमस्ते अव्यक्तजोनये नमो विज्ञान विद्याय मायेदमुपैवसे गृहीतगुणभेदाय नमस्ते अव्यक्तजो नये नमो विज्ञान विद्याय मायेदमुपैवसे गृहीतगुणभेदाय नमस्ते अव्यक्तजो नये नमो विज्ञान विद्याय मायेदमुपैवसे गृहीतगुणभेदाय नमस्ते अव्यक्तजो नये गृहीतगुणभेदाय नमस्ते अव्यक्तजो नये शब्दन वाद नमो
नमो
नमस्कार विज्ञान विद्याय बड़ो विज्ञान मौलिक माया बहिरंग शक्ति द्वारा इदं ब्रह्माकरे शरीर उपेयुषे प्राप्त हुई गृहीत ग्रहण करी गुणभेदाय रजगुण भेद नमस्ते आपण को प्रणाम जनाई अव्यक्त अव्यक्त जो नए उत्सव शुक्र अनुवाद हे भगवान विज्ञान ही आपणकर बड़ स्वरूप आपण कौन सी अचिंत्य शक्ति बल ब्रह्मांतन प्राप्त होती सृष्टियादि निमित्त रजगुण ग्रहण कर प्रत्यक्ष आदि कौन से प्रमाण द्वारा आपण उत्पत्ति जना जाए ना आपण को पुनः पुनः नमस्कार रूपपाद महाराज कहते ये समस्त प्रकार ज्ञान विभाग निमित्त देवगण होती मौलिक विज्ञान एवं यही वेद ज्ञान प्रथम भगवान द्वारा ब्रह्मांड हृदय संचार कर ब्रह्माजी होती समस्त विज्ञान मूल उत्स से गर्भदेव सही विष्णु दिव्य शरीर रू प्रत्यक्ष भाव उत्पन्न से विष्णु ए भौतिक जगत कौन से जीवन द्वारा दुष्ट होती ना एवं से सर्वदा अव्यक्त था कहुए ब्रह्मा अव्यक्त उत्पन्न से भगवान रजगुणावतार अटंती यही रजगुण भगवान भिन्न बहिरंग शक्ति एक गुण अटे एक तृतीय स्कंद पंद्रह अध्याय इस अध्याय शीर्षक होती भगवत साम्राज्य ये भगवत साम्राज्य विषय आम भौतिक जो मैंने ज्ञान जिते प्राप्त होना कहीं एत बड़ विज्ञानी होना कहीं से भौतिक साम्राज्य वर्णना करें ना कारण ये भौतिक ज्ञान ऊर्धर परमार्थिक ज्ञान जो मैंने प्राप्त होती से विषय ବହୁତ ସାମ୍ରାଜ୍ୟ ବିଷୟରେ ବର୍ଣ୍ଣନା କରିପାରିବେ। ଅନ୍ୟମାନେ ଯଦି କହିବେ ତାହେଲେ କ୍ଷୀଣ ଭାବରେ କିଛି କିଛି କହିବେ। ଅଂଶୀ ସୁନାଥ ବକ୍ତିଧାନ ସିଂହ ପ୍ରଧାନ କହନ୍ତି, ବହୁତ ଧର୍ମ ନେତାମାନେ ଅଛନ୍ତି, ବହୁତ ସାରା ସମ୍ପ୍ରଦାୟ ସବୁ ଅଛନ୍ତି, କିନ୍ତୁ ଇ ଯେଉଁ କଳିଯୁଗରେ ଯେଉଁ ରହିଛି ସମ୍ପ୍ରଦାୟ ରହିଛି, ତେଣୁ ଏଇ ସମ୍ପ୍ରଦାୟରେ ଯେଉଁମାନେ ଆସିବେ ସେମାନେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ। ଅତଃ କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷତି ପାବନ। କଳିଯୁଗରେ ଏ ଅନୁମୋଦିତ ସମ୍ପ୍ରଦାୟ ହେଉଛି ଏଇଟା, ଆଉ ଏ ବହିର୍ଭୂତ ଯେଉଁମାନେ ଆସିବେ ସେମାନେ ଏ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ ନାହିଁ। କିଛି କିଛି ସାମାନ୍ୟ ପରିମାଣରେ କିଛି କିଛି କହିପାରନ୍ତି। ପ୍ରଭୁପଦ ମହାରାଜ କହିଛନ୍ତି, ଆମର ଯେଉଁ ରହିଛନ୍ତି ଅରବିନ୍ଦ, ଅରବିନ୍ଦ ସେ କିଛି କିଛି ପରିମାଣରେ ସେଇ ଅବ୍ୟକ୍ତ ବିଷୟରେ ଅବ୍ୟକ୍ତ ବ୍ୟକ୍ତ ହୋଇପାରିବ ନାହିଁ। ଯେଉଁମାନେ ଏଇ ମାର୍ଗରେ ଯିବେ ତାଙ୍କ ପାଇଁ ବ୍ୟକ୍ତ ହେବ, ଭଗବତର ଭଗବାନ କହିଛନ୍ତି ନା, ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ୋୟଂ ନାଭି ଜାଣନ୍ତି ମାମବ୍ୟ ପରମ ଭୟଂ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ସେ ଅବ୍ୟକ୍ତ ରୂପେ ରହିଛନ୍ତି। ତେଣୁ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ କହନ୍ତି, ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ସେମାନେ କହନ୍ତି ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଜାନନ୍ଦ ମମ ଭୟ ମମୁତ୍ତମ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ଅବୁଦ୍ଧୟ, ସେମାନେ ଭାବନ୍ତି ଇଏ ଅନ୍ତିମ ତତ୍ତ୍ୱ ହେଉଛନ୍ତି ଅବ୍ୟକ୍ତ, ସେ ଯେତେବେଳେ ଆସନ୍ତି ଅବତାର ଗ୍ରହଣ କରନ୍ତି ସେତେବେଳେ ସେ ବ୍ୟକ୍ତ ହୁଅନ୍ତି। ଅବ୍ୟକ୍ତ ବ୍ୟକ୍ତି ମା ବନ୍ନା ମନ୍ୟତେ ମାମ ଅବୁଦ୍ଧୟ, ଯଦିଓ ଭଗବାନ ଆସନ୍ତି ବିଭିନ୍ନ ଯୁଗରେ ଆମର ମନୁଷ୍ୟ ଶରୀର ଧାରଣ କରିକି ଆସନ୍ତି, କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ସେମାନେ ଭାବନ୍ତି ଏ ପରମ ତତ୍ତ୍ୱ ଯେଉଁ ରହିଛନ୍ତି ସେ ହେଉଛନ୍ତି ଅବ୍ୟକ୍ତ, ସିଏ ଯେତେବେଳେ ଆସନ୍ତି ବୌଦ୍ଧିକ ଜଗତକୁ ଗୋଟେ ବ୍ୟକ୍ତ ଶରୀର ଗ୍ରହଣ କରନ୍ତି। ଏଇଭଳି ଭାବରେ ଭଗବାନ ସେମାନେ ଗ୍ରହଣ କରନ୍ତି, ଅବୁଦ୍ଧୟ ସେମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି। ତେଣୁ ପରମ ଭାବ ମଜାଣନ୍ତ ଭଗବାନଙ୍କ ଯେଉଁ ପରମ ଭାବ ରହିଛି, ଭଗବାନଙ୍କ ସୁନ୍ଦର ଶରୀର ରହିଛି, ସଚ୍ଚିଦାନନ୍ଦମୟ ଶରୀର, ତାକୁ ସେମାନେ ବୁଝିପାରନ୍ତି ନାହିଁ। ପରମ ଭାବ ମମାବୟ ମନୋତମ ଭଗବାନ ଏ ଭୌତିକ ଜଗତରେ ନୁହନ୍ତି, ସେ ହେଉଛନ୍ତି ଭୌତିକ ଜଗତର ଉର୍ଦ୍ଧ୍ୱରେ, ତାଙ୍କର ଚିସ୍ ଜଗତ ରହିଛି, ତାଙ୍କର ତାଙ୍କର ସ୍ୱରୂପ ରହିଛି, ସୁନ୍ଦର ରୂପ ରହିଛି, ସୁନ୍ଦର ଶରୀର ରହିଛି। ଏସବୁ ବିଷୟରେ ଯେଉଁମାନେ ଏଇ ଧାରାରେ ଆସିବେ ସେମାନେ ଜାଣିବେ କି ଆଲୋଚନା ହେଉଛି କେଉଁଠି ନା ସତ୍ୟଲୋକରେ, ବ୍ରହ୍ମଲୋକରେ। ବ୍ରହ୍ମଲୋକ ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଏ ଶାସ୍ତ୍ରରେ, ବୈଦିକ ଶାସ୍ତ୍ରରେ ତାଙ୍କର ସବୁ ବର୍ଣ୍ଣନା ଦିଆଯାଇଛି। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଆମେ ଚିନ୍ତା କରିପାରିବା ନାହିଁ, କେତେ ଐଶ୍ୱର୍ଯ୍ୟ ତାଙ୍କର ରହିଛି ବର୍ଣ୍ଣନା କରାଯାଇଛି। ଆମେ ଯେଉଁ ଭୂଲୋକରେ ରହିଛେ, ଆମେ ଯେଉଁ ପାଠ କରୁଛେ ଭୂ ଭୁବ ସୁହ ଇତ୍ୟାଦି ଗାୟତ୍ରୀ ମନ୍ତ୍ର, ଯେତେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଲେଖା ଐଶ୍ୱର୍ଯ୍ୟ ବଢ଼ି ବଢ଼ିକା ଯିବ, ଶହେ ଗୁଣ ଆନନ୍ଦ ଆମେ ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ଆମେ ଯଦି ସତ୍ୟଲୋକ ବା ବ୍ରହ୍ମଲୋକକୁ ଯିବା ସେଠି ସେହିଭଳି ଭାବରେ ଆନନ୍ଦ ରହିଛି, ସେହିଭଳି ଭାବରେ ଐଶ୍ୱର୍ଯ୍ୟ ମଧ୍ୟ ରହିଛି। ତେଣୁ ସେହି ଐଶ୍ୱର୍ଯ୍ୟ ବିଷୟରେ ଯେତେବେଳେ ଅର୍ଜୁନ ଚିନ୍ତା କରୁଛନ୍ତି, ସେ ଐଶ୍ୱର୍ଯ୍ୟ କିଭଳି ଭାବରେ ହେଇଥିବ, ସତ୍ୟଲୋକର ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଭଗବାନ କହୁଛନ୍ତି ଅର୍ଜୁନ, ସେ ଐଶ୍ୱର୍ଯ୍ୟ ଜାଣିବାକୁ ଏଇଥିରୁ ଜାଣିବ, ଗୋଟେ ସାମାନ୍ୟ ଝଲକ ଦେଉଛି ସେ ଐଶ୍ୱର୍ଯ୍ୟର, ନା କ'ଣ କହୁଛି ସେ ଐଶ୍ୱର୍ଯ୍ୟ ନା, ସହସ୍ର ଯୁଗ ପର୍ଯ୍ୟନ୍ତମ୍ ଆହର୍ଯ୍ୟ ଭ୍ରମଣ ବିଧୁ ରାତ୍ରି ଯୁଗ ସହସ୍ରାନ୍ତା ତେହ ରାତ୍ର ବିଧୁ ଜନା। ତାଙ୍କର ସେ ଯେଉଁ ବ୍ରହ୍ମଲୋକ ଅଛି, ତାଙ୍କର ଐଶ୍ୱର୍ଯ୍ୟ ଭିତରେ ଏଇଥିରୁ ଜାଣିବ, ତାଙ୍କର ଗୋଟିଏ ଦିନର ପରିମାଣ ଆମର ଏ ପୃଥିବୀ ପୃଷ୍ଠରେ 1000 ଯୁଗ। ତେଣୁ ସେଇଭଳି ଭାବରେ ତାଙ୍କର ରାତ୍ରିର ପରିମାଣ ରହିଛି। ତେଣୁ ସେଇ ବ୍ରହ୍ମଲୋକ ବିଷୟରେ, ସେଇ ବ୍ରହ୍ମଲୋକ ବିଷୟରେ ଆମେ ଶାସ୍ତ୍ରକୁ ସବୁ ଜ୍ଞାନ ପ୍ରାପ୍ତ ହେଉଛେ। ଏମିତିକି ସମୟ ଥିଲା ଅତୀତରେ, ଆମର ବର୍ଣ୍ଣନା କରାଯାଇଛି ଇତିହାସରେ, ଭାଗବତ ବର୍ଣ୍ଣନା କରାଯାଇଛି, ଜଣେ ରାଜା ଥିଲେ ଯିଏକି ରେବତୀଙ୍କର ପିତା, ରେବତୀଙ୍କର ପିତା କକୁଦ୍ମନା କ'ଣ ତାଙ୍କ ନାଁ, ତେଣୁ ସେ ଯାଇଥିଲେ ବ୍ରହ୍ମ ଲୋକକୁ ତାଙ୍କର କନ୍ୟାଙ୍କର ଉପଯୁକ୍ତ ପତି କିଏ ଜାଣିବା ପାଇଁ ତାଙ୍କର ସେଇଭଳି ଭାବେ ଶକ୍ତି ଥିଲା ସେ ବ୍ରହ୍ମ ଲୋକକୁ ଯାଇଥିଲେ ତେଣୁ ବ୍ରହ୍ମ ଲୋକରେ ବ୍ରହ୍ମା ଟିକେ ଆଲୋଚନା ସବୁ ଥିଲା କେଉଁଥିରେ ସବୁ ବ୍ୟସ୍ତ ରହିଯାଇଥିଲେ ଟିକେ ପରେ ଯେତେବେଳେ ଆସିଲେ ଦେଖା କଲେ ସେ ରାଜାଙ୍କୁ ସେ ରାଜା କହିଲେ ବ୍ରହ୍ମା କହିଲେ କ'ଣ ପାଇଁ ଆସିବ ରାଜା ନା ପ୍ରଭୁ ମୁଁ ଚାହୁଁଛି ଆପଣ ହେଉଛନ୍ତି ବିଧି ଆପଣ ମୋର କନ୍ୟାର ବିବାହ କେଉଁଠି ରଚନା କରିଛନ୍ତି ମୁଁ ଜାଣିବା ପାଇଁ ଚାହୁଁଛି ଆପଣଙ୍କର ସିଧାସଳଖ ଭାବରେ ତେଣୁ ବ୍ରହ୍ମା କହୁଛନ୍ତି ହେ ରାଜା ତୁମେ ଯେଉଁ ଯାହାକୁ ଚିନ୍ତା କରିଥିଲ ବିବାହ ଦେବ ବୋଲି ତୁମ କନ୍ୟାଙ୍କୁ ଏବେ ସବୁ କେହି ନାହାନ୍ତି ଗୋଟିଏ ମୁହୂର୍ତ୍ତରେ ଗୋଟିଏ ବର୍ଷ ବିତିଯାଉଛି କିଛି ସମୟ ହେଇଗଲା ମାନେ ଅନେକ ଯୁଗ ବିତିଯାଇଛି ତେଣୁ ବର୍ତ୍ତମାନ ତୁମେ ଯାଅ ଶୀଘ୍ର ଯାଅ ଏବଂ ବର୍ତ୍ତମାନ ଦ୍ୱାରକାରେ ଭଗବାନ ବଳରାମ ଅଛନ୍ତି ତେଣୁ ତାଙ୍କୁ ଯାଇ ତୁମର କନ୍ୟାଙ୍କୁ ବିବାହ ଦେବ ତେଣୁ ସେ ଆସିଲେ ଏବଂ ଦ୍ୱାରକାରେ ଆସି ଭଗବାନ ବଳରାମଙ୍କୁ ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ ଇଏ ହେଉଛନ୍ତି ସତ୍ୟଯୁଗର ସତ୍ୟଯୁଗର ଲୋକମାନଙ୍କର ଆୟୁଷ ଲକ୍ଷେ ବର୍ଷ ଥିଲା ତାଙ୍କର ସେହି ଅନୁସାରେ ସବୁ ଉଚ୍ଚତା ଇତ୍ୟାଦି ସବୁ ରହିଥିଲା ତେଣୁ ବଳରାମ ହେଉଛନ୍ତି ଦ୍ୱାପର ଯୁଗର ତେଣୁ ରେବତୀଙ୍କୁ ଦେଖିଲା ବେଳକୁ ସେ ବିରାଟ ବଡ଼ ଉଚ୍ଚ ରହିଛନ୍ତି ଜିସ୍କା ବିବି ସିଡ଼ିକା କ୍ୟା ଯେଉଁ କୁହାଯାଏ ସେଇଭଳି ଭାବରେ ବିବି ହେଉଛନ୍ତି ଏତେ ଉଚ୍ଚା ଆଉ ସ୍ୱାମୀ କେମିତି ଏତେ ନିଚା ହେବେ ତେଣୁ ଭଗବାନ କ'ଣ କଲେ ବଳରାମ ତାଙ୍କର ଯେଉଁ ହଳ ଅଛି ହଳ ଲଙ୍ଗଳ ସେଇଥିରେ ତାଙ୍କର କାନ୍ଧରେ ପକାଇ ଚାପିଦେଲେ ତେଣୁ ସମାନ ଉଚ୍ଚତା ହେଇଗଲେ ସମାନ ଉଚ୍ଚତା ବିଶିଷ୍ଟ ହେଇଗଲେ ବଳରାମ ଏବଂ ମାତା ଦେବ ରେବତୀ ଜୟ ରେବତୀ ରମଣ ଭଗବାନ ବଳରାମ କି ତେଣୁ ଭଗବାନ ବଳରାମ ତାଙ୍କୁ ବିବାହ କଲେ ଭଗବାନ କୃଷ୍ଣଙ୍କର ବିବାହ ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ସୁଖଦେବ ଗୋସ୍ୱାମୀ ବଳରାମର ବିବାହ ବର୍ଣ୍ଣନା କରିଦେଇଛନ୍ତି ଭାଗବତଙ୍କ ଦଶମ ସ୍କନ୍ଧରେ ତାପରେ ଭଗବାନ କୃଷ୍ଣଙ୍କର ବିବାହ ଚାଲିବ ଅନେକ ପ୍ରସଙ୍ଗ ରହିଛି ଭଗବାନଙ୍କ ବିବାହ ଏକ ନୁହଁ କି ଦୁଇ ନୁହଁ କି ତିନି ନୁହଁ ଏକାଥରେ 16,108 ତେଣୁ ବଡ଼ ଭାଇଙ୍କର ବିବାହ ହେଲା ପରେ ସାନ ଭାଇ ବିବାହ କରିବେ ଯାହା ଇଏ ହେଉଛି ବ୍ରହ୍ମଲୋକର କଥା ବ୍ରହ୍ମଲୋକରେ ଏଇଭଳି ଭାବେ ରହିଛି ତେଣୁ ସେଇଠି ଦେବତାମାନେ ମଝି ମଝିରେ ଯାଆନ୍ତି ତାଙ୍କର ଯେତେବେଳେ ବିପଦ ଆସେ ସେତେବେଳେ ସେଇଠି ଯାଇ ବ୍ରହ୍ମାଙ୍କ ପାଖରେ ସ୍ତୁତି କରନ୍ତି ତେଣୁ ଏଇଠି ସେ ବ୍ରହ୍ମଲୋକରେ ଆଲୋଚନା ହେଉଛି ଦେବତାମାନେ ଯାଇ ସେଠି ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ନମୋ ବିଜ୍ଞାନ ବିର୍ଯ୍ୟାୟ ଆମର ଯେଉଁ ବ୍ରହ୍ମାଙ୍କୁ ଆଦି କବି ବୋଲି କୁହାଯାଇଛି ବିଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି ବ୍ରହ୍ମା ତାକୁ ସେ ଜ୍ଞାନ ଦେଇଛନ୍ତି ଜ୍ଞାନ ଏବଂ ବିଜ୍ଞାନ ଭିତରେ ତଫାତ୍ ହେଉଛି ଜ୍ଞାନ ହେଉଛି ଥିଓରିଟିକାଲ ବିଜ୍ଞାନ ହେଉଛି ପ୍ରାକ୍ଟିକାଲ ଭଗବାନ ପ୍ରଥମେ ଯେତେବେଳେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ ଏ ଖାଲି ଜ୍ଞାନ ଯଦି ଜଣେ ପ୍ରାପ୍ତ ହେବ ତାକୁ ଯଦି ବ୍ୟବହାର ନ କରିପାରିବ ସେ ଜ୍ଞାନରେ ରହିଯିବ ସେ ଜ୍ଞାନକୁ ଯଦି ଜଣେ ବ୍ୟବହାର କରିପାରିବ ତାହେଲେ ସେଇଟା ବିଜ୍ଞାନରେ ପରିଣତ ହୋଇଯିବ ଯେଉଁମାନେ ପ୍ରକୃତରେ ଉପଯୁକ୍ତ ଗୁରୁ ଶିଷ୍ୟ ପରମ୍ପରାରେ ଆସନ୍ତି ନାହିଁ ତାଙ୍କର କେବଳ ଶୁଷ୍କ ଜ୍ଞାନ ଥାଏ ଯେମିତି ଜ୍ଞାନୀମାନେ ଉଦାହରଣ ଦିଆଯାଏ ଜ୍ଞାନୀମାନେ ହୁଏତ ବ୍ରହ୍ମଙ୍କ ବିଷୟରେ ଜାଣିଥାଇପାରନ୍ତି ବା ଗୋଟେ ଯେଉଁ କୁହାଯାଇଛି ଗୋଟେ ମହୁପତ୍ରର ଉଦାହରଣ ଦିଆଯାଏ ଗୋଟେ ମହୁପତ୍ରର ବିଷୟରେ ତାଙ୍କ ଧାରଣା ଅଛି ଏ ଜ୍ଞାନୀ ହେଉଛନ୍ତି ଜାଣନ୍ତି ଇଏ ହେଉଛି ମହୁ ରହିଛି ଆଜି ବହୁତ ମିଠା କିନ୍ତୁ ସେ ମହୁ ଇଏ ହେଉଛି ଜ୍ଞାନ ମହୁପତ୍ର ବିଷୟରେ ଜ୍ଞାନ ତାଙ୍କର ଅଛି କିନ୍ତୁ ସେ ମହୁଟାକୁ କେମିତି ଆସ୍ୱାଦନ କରିବେ ସେଇଟା ହେଉଛି ବିଜ୍ଞାନ ସେ ବିଜ୍ଞାନଟା ତାଙ୍କ ପାଖରେ ନଥାଏ ସେ ବାହାରୁ କେବଳ ସେଇଟାକୁ ଚାଟନ୍ତି ମହୁପତ୍ରକୁ ବାହାରୁ ଚାଟନ୍ତି ବାହାରୁ ଚାଟିଲେ କ'ଣ ଟେଷ୍ଟ ପାଇବେ ତେଣୁ ଯେଉଁ ଠିପି ଖୋଲିବାକୁ ପଡ଼ିବ ସେଇଟା ହେଉଛି ବିଜ୍ଞାନ ଠିପି ଖୋଲିଲେ ମହୁ ବାହାରିବ ମହୁ ବାହାରିଲେ ସେଇଟା ଆସ୍ୱାଦନ କରିହେବ ତେଣୁ ଇଏ ହେଉଛି ବିଜ୍ଞାନ ତେଣୁ ଭଗବାନ ପ୍ରଥମେ ଯେଉଁ ଜ୍ଞାନ ଦେଇଛନ୍ତି ବ୍ରହ୍ମାଙ୍କୁ ତେଣୁ ବ୍ରହ୍ମା ଜ୍ଞାନ ବିଜ୍ଞାନ ସହିତ ପ୍ରାପ୍ତ ହୋଇଛନ୍ତି ଯାହାଫଳରେ କି ଯେଉଁ ଜ୍ଞାନ ବଦଳରେ ସେ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି ଏଭଳି ଭାବରେ ସୃଷ୍ଟି କରିଛନ୍ତି ଏ ପର୍ଯ୍ୟନ୍ତ ମାନେ ଆମର ଯେତେ ବଡ଼ ବଡ଼ ବୈଜ୍ଞାନିକ ନୋବେଲ ନରେଣ୍ଡ ହୁଅନ୍ତୁ ନା ହୁଅନ୍ତୁ ନା କାହିଁକି ସେ ବିଜ୍ଞାନ ପ୍ରାପ୍ତ ହୋଇପାରିନାହାନ୍ତି କେମିତି ରକ୍ତ ସୃଷ୍ଟି ହେବ ସେମାନେ ଜାଣିପାରୁନାହାନ୍ତି
କେମିତି ଚକ୍ଷୁ ସୃଷ୍ଟି ହେବ ସେମାନେ ଜାଣିପାରୁନାହାନ୍ତି। ଏଭଳି ଭାବରେ ଯେଉଁ ଆମର ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି, ବିଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଭଗବାନ ତମକୁ ସେ ଜ୍ଞାନ ଦେଇଛନ୍ତି। ତେଣୁ ଭଗବାନ ପ୍ରଥମେ କହିବେ ସେ କଥା ଭାଗବତ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ଜ୍ଞାନ ଦେୟମ ସବି ଜ୍ଞାନ ଜ୍ଞାନ ପରମ ଗୁହ୍ୟମ ଯଦ ବିଜ୍ଞାନ ସମନ୍ୱିତ ସରହସ୍ୟ ତଦନ୍ତ ଗ୍ରହଣ ଗଠିତ ମୟା ଯାବାନ ଯଥାଭାବ ତଦ୍ରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁ ମଦନୁଗ୍ରହା। ଭଗବାନ ଅନୁଗ୍ରହ କରିଦେଲେ ଜଣେ ଜ୍ଞାନ ବିଜ୍ଞାନ ସେଠି ପ୍ରାପ୍ତ ହୋଇଯିବେ। ଭଗବାନ କୃପା ନ ପାଇବା ପର୍ଯ୍ୟନ୍ତ, ଭଗବାନ କୃପା ଭକ୍ତ ଜଣେ ଭକ୍ତଙ୍କର କୃପା ନ ପାଇବା ପର୍ଯ୍ୟନ୍ତ ଏ ଜ୍ଞାନ କେବଳ ଜ୍ଞାନ ହିଁ ରହିଥିବ, ସେ ବିଜ୍ଞାନରେ ପରିଣତ ହୋଇପାରିବ ନାହିଁ। ତେଣୁ ଭଗବାନ କହୁଛନ୍ତି ତୁମେ ନିଜେ ମୁଁ ଜ୍ଞାନ ଦେଉଛି, ଜ୍ଞାନ ପରମ ଗୁହ୍ୟ ପରମ ଗୁହ୍ୟ ଜ୍ଞାନ, ଏ ଭୌତିକ ଜଗତରେ ସେ ଜ୍ଞାନ ମିଳିବା ଅସମ୍ଭବ, ଏ ଭୌତିକ ଜଗତରେ ଉର୍ଦ୍ଧ୍ୱ ଜ୍ଞାନ ସେ ରହିଛି। ପରମ ଗୁହ୍ୟ ପରମ ଗୁପ୍ତ ମୋଷ୍ଟ କନଫିଡେନ୍ସିଆଲ ଜ୍ଞାନ ଭଗବାନ ଦେଉଛନ୍ତି। ଯଦ ବିଜ୍ଞାନ ସମୃଦ୍ଧ ଖାଲି ଜ୍ଞାନ ଦେଇକି ଭଗବାନ ଛାଡ଼ିଦେଲେଣି, ବିଜ୍ଞାନ ମୋତେ ପ୍ରଦାନ କଲେ କେମିତି ସେ ଜ୍ଞାନକୁ କାର୍ଯ୍ୟରେ ପରିଣତ କରିହେବ। ବିଜ୍ଞାନ ସମୃଦ୍ଧ ସରହସ୍ୟ ହେଉଛି ରହସ୍ୟ, ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ବହୁତ ବେଦ ଅଧ୍ୟୟନ କରି ବହୁତ ଜ୍ଞାନ ପ୍ରାପ୍ତ ହୋଇଯାଇପାରନ୍ତି, କିନ୍ତୁ ରହସ୍ୟ ପ୍ରାପ୍ତ ହୋଇନାହାନ୍ତି। ଭଗବତ ଗୀତାରେ ଭଗବାନ ସେ ରହସ୍ୟ କଥା କହିଛନ୍ତି, ଅର୍ଜୁନ କହୁଛନ୍ତି ଅର୍ଜୁନ ଇମାଂ ବିବସତି ଯୋଗମ ପ୍ରତବାନ ଅହମ ଅଭ୍ୟମ ବିବସ୍ୱାନ ମନରେ ପ୍ରାହ ମନୁ ରିଫାକ ବ୍ରବୀତ ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜସ୍ୱ ବିଧୁ ସକାଳ ନ ମଦା ଯୋଗ ନଷ୍ଟ ପରନ୍ତବ ସୈବାୟଂ ମୟା ତେଜ୍ୟ ଯୋଗ ଉକ୍ତ ପୁରାତନ ଭକ୍ତୋସ୍ମି ସକାଳ ଦେଦି ରହସ୍ୟ କେତୁ ଉତ୍ତମ। ଇଏ ହେଉଛି ରହସ୍ୟ, ଇଏ ରହସ୍ୟ, ଏଇଟାକୁ ଯେଉଁମାନେ ପରମ୍ପରା ନ ଆସିବେ ସେ ରହସ୍ୟଟା ଜାଣିପାରିବେ ନାହିଁ। ଜ୍ଞାନ କାଳେ ପ୍ରାପ୍ତ ହେବେ, କିନ୍ତୁ ସେ ଜ୍ଞାନଟାକୁ କେମିତି କାର୍ଯ୍ୟକାରୀ କରିହେବ ସେଇଟାକୁ ସେ ହେଉଛି ରହସ୍ୟ, ସେଇଟା ହେଉଛି ବିଜ୍ଞାନ। ତେଣୁ ବ୍ରହ୍ମା ଭଗବାନ ତାଙ୍କୁ ମଦନୁଗ୍ରହ, ମୁଁ ତୁମକୁ ଅନୁଗ୍ରହ କଲି, ତୁମେ ଏ ଜ୍ଞାନ ବିଜ୍ଞାନ ସହିତ ପ୍ରାପ୍ତ ହୁଅ, ଗ୍ରହଣ କର କହିଦେଲେ। ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ, ଚାରୋଟି ଶ୍ଳୋକ ତ ବହୁତ ବଡ଼ ହୋଇଗଲା, ଗୋଟିଏ ଅକ୍ଷରରେ ମଧ୍ୟ ସେ ଜ୍ଞାନ ଦେଇପାରିଛନ୍ତି। ଓମରେ ପ୍ରଣବରେ ସବୁ ଜ୍ଞାନ ରହିଛି, ତାର ବିସ୍ତାର ହେଉଛି ଏଇ ଗାୟତ୍ରୀ, ଏବଂ ଗାୟତ୍ରୀର ବିସ୍ତାର ହେଉଛି ଚାରି ଚତୁଶ୍ରୀ ଭାଗବତ। ଭଗବାନ ଟିକେ ବିସ୍ତାର କରି କହିଲେ ବ୍ରହ୍ମାଙ୍କୁ, ତେଣୁ ଚାହିଁଥିଲେ ସେ ଗୋଟିଏ ଅକ୍ଷରରେ ମଧ୍ୟ ପ୍ରଣବ ସର୍ବ ବେଦେଶୁ ଗୋଟିଏ ଅକ୍ଷରରେ ମଧ୍ୟ ସେ ଜ୍ଞାନ ଦେଇପାରିଥାନ୍ତେ। ତେଣୁ ଏ ବିଜ୍ଞାନ ଭଗବାନ ଦେଇଛନ୍ତି, ବିଜ୍ଞାନ ବ୍ରହ୍ମାଙ୍କୁ ଦେଇଛନ୍ତି। ତେଣୁ ଦେବତାମାନେ ସେ ତାଙ୍କୁ ପ୍ରାର୍ଥନା କରିଛନ୍ତି, ପ୍ରଭୁ ନମ ବିଜ୍ଞାନ ବିଦ୍ୟା, ଆପଣ ସବୁ ବିଜ୍ଞାନ ରହିଛି ଆପଣଙ୍କ ପାଖରେ, ତେଣୁ ଏଇ ଯେଉଁ ବର୍ତ୍ତମାନ ଯେଉଁ ଅନ୍ଧକାର ରହିଛି ଆର ବିଜ୍ଞାନ ମଧ୍ୟ ଆପଣ ଜାଣନ୍ତି। ବିଜ୍ଞାନ ଆପଣ ଦେଇଦେଇଛନ୍ତି, ଭଗବାନ ଦେଇଦେଇଛନ୍ତି, ସବୁ କିଛି ଜ୍ଞାନ ଦେଇଦେଇଛନ୍ତି। ଅର୍ଜୁନକୁ ମଧ୍ୟ ସବୁ ଜ୍ଞାନ ଦେଇଦେଲେ, ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସମସ୍ତ ଜ୍ଞାନ ଦେଇଦେଲି, ଜ୍ଞାନନ୍ତେ ଏମ୍ ସବୁ ଜ୍ଞାନ ମିଦମ୍ ବକ୍ଷାମି ଅଶେଷତ ଯଜ୍ଞାନ୍ତ ନିଅ ଭୂଇନ ଜ୍ଞାନ୍ତ ଅବଶିଷ୍ୟତି। ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଆଉ କିଛି ଜାଣିବାକୁ ବାକି ରହିବ ନାହିଁ, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି କେହି ବୈଜ୍ଞାନିକ କହିପାରିବେ ନାହିଁ। ଯେ ଆମର ରହିଥିଲେ ପ୍ରସିଦ୍ଧ ବୈଜ୍ଞାନିକ ଇଏ, ସେ କହୁଥିଲେ ଜ୍ଞାନର ବେଳାଭୂମିରୁ ମାତ୍ର କେତେ ଖଣ୍ଡ ମୁଁ ଶାମୁକା ବା ପାଇଛି ବୋଲି, ବହୁତ ବଡ଼ ପ୍ରସିଦ୍ଧ ବୈଜ୍ଞାନିକ ଏଇଭଳି ଭାବରେ କହିଛନ୍ତି। ତେଣୁ କୌଣସି ବୈଜ୍ଞାନିକ କେବେ ହେଲେ କହିପାରିବେ ନାହିଁ ଯେ ମୁଁ ଅନ୍ତିମ ଜ୍ଞାନ ପ୍ରାପ୍ତ ହୋଇଯାଇଛି, କିନ୍ତୁ ଆମର ବେଦରେ ବେଦ ହେଉଛି ଜ୍ଞାନ, ସମସ୍ତ ଜ୍ଞାନ ଏଠି ରହିଛି। ତେଣୁ ବ୍ୟାସଦେବ ଜ୍ଞାନର ଅନ୍ତିମ ପ୍ରଦାନ କରିଦେଲେ, ଅନ୍ତିମ ଜ୍ଞାନ ପ୍ରଦାନ କରିଦେଲେ, ବେଦାନ୍ତ ରଚନା କରିଦେଲେ, ସମସ୍ତ ଜ୍ଞାନର ଅନ୍ତ ପ୍ରଦାନ କରିଦେଲେ। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ 13 ଅଧ୍ୟାୟରେ ଜ୍ଞାନ ଯେତେବେଳେ କହୁଛନ୍ତି, କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଜ୍ଞେୟ ଏବଂ ପ୍ରକୃତି ପୁରୁଷ ଏ 6ଟି ବିଷୟରେ କହିଛନ୍ତି 13 ଅଧ୍ୟାୟରେ। ଯେତେବେଳେ ଯେତେବେଳେ ଜ୍ଞାନ ବିଷୟରେ କହୁଛନ୍ତି 5ଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ, ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତି ରାଜଗମ ଇତ୍ୟାଦି କହି ଅନ୍ତିମରେ କହିଲେ ଏତଦ୍ ଜ୍ଞାନମ ଇତି ପ୍ରୋକ୍ତମ ଅଜ୍ଞାନମ ଯଦତୋନ୍ୟଥା। ଏ ଅର୍ଜୁନ ଏ ସମସ୍ତ ଜ୍ଞାନ ଆଉ ଯାହା ରହିଲା ସବୁ ଅଜ୍ଞାନ, କେହି କହିପାରିବେ ନାହିଁ ଯେ ଅନ୍ତିମ ଜ୍ଞାନ ମୁଁ ତୁମକୁ ପ୍ରଦାନ କରିପାରିବିନି, କିନ୍ତୁ ଜ୍ଞାନର ଯେ ଉତ୍ସ ଏଠି କହୁଛି ଉତ୍ସାହ ହେଉଛନ୍ତି ସିଏ ଜୋନାଏ ଜୋନାଏ କାଲି ଉତ୍ସାହ ତାଙ୍କରି ପାଖରୁ ସେ ଜ୍ଞାନ ଆସୁଛି ବ୍ରହ୍ମାଙ୍କ ମାଧ୍ୟମରେ ଜ୍ଞାନ ଆସୁଛି ତେଣୁ ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ସମସ୍ତ ବୀର୍ଯ୍ୟ ସମସ୍ତ ବଳ ମଧ୍ୟ ପ୍ରଦାନ କରିଛନ୍ତି ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ତା ଦେହରେ ଜ୍ଞାନ ଏବଂ ବଳ ମଧ୍ୟ ରହିଛି ଐଶ୍ୱର୍ଯ୍ୟ ସେ ସମଗ୍ରଶ୍ୟ ବୀର୍ଯ୍ୟ ସେ ଦଶଶ୍ରିୟ ଜ୍ଞାନ ବୈରାଗ୍ୟ ଚଳିବ ସନ୍ନାମ ଏତି ଭଗଙ୍ଗନା ଇଏ ହେଉଛି ଛଅଟି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଏଇ ଷଡ଼ୈଶ୍ୱର୍ଯ୍ୟ ପ୍ରାପ୍ତ ହେବେ ତେଣୁ ବ୍ରହ୍ମାଙ୍କୁ ଦେବତାମାନେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆପଣ ହେଉଛନ୍ତି ବିଜ୍ଞାନ ବିର୍ଯ୍ୟାୟ ମାୟା ଏଦମ ଉପେକ୍ଷେ ଆପଣ ଯେଉଁ ଆସିଛନ୍ତି ଏ ମାୟା ଯେଉଁ ରହିଛି ଭଗବାନଙ୍କ ବହିରଙ୍ଗା ଶକ୍ତି ମାୟା ରହିଛି ମାୟା ତିନୋଟି ଗୁଣ ରହିଛି ସତ୍ୱ ରଜ ଏବଂ ତମ ଏ ତିନି ଗୁଣରୁ ଆପଣ ରଜଗୁଣକୁ ଆଶ୍ରୟ କରି ଆସିଛନ୍ତି ରଜଗୁଣ ଦ୍ୱାରା ସୃଷ୍ଟି ହେବ ତମଗୁଣ ଦ୍ୱାରା ଧ୍ୱଂସ ହେବ କ'ଣ ସତ୍ୱଗୁଣ ଦ୍ୱାରା ପାଳନ ହେବ ସୃଷ୍ଟି ସ୍ଥିତି ପାଳନ ସଂଘାର ଏଇ ତିନୋଟି ଜିନିଷ ରହିଛି ସୃଷ୍ଟି ହେବ କିଛି କାଳ ରହିବ ପୁଣି ଧ୍ୱଂସ ହୋଇଯିବ ଏ ଭୌତିକ ଜଗତ ହେଉଛି ସେହିଭଳି ଭାବରେ ସୃଷ୍ଟି ହୋଇଛି ଏ ସବୁବେଳେ ପାଇଁ ରହୁନି ଇଏ ହେଉଛି କେବଳ ଭୌତିକ ଚିତ୍ ଜଗତର ଯେଉଁ ଭଗବତ ସାମ୍ରାଜ୍ୟ ବର୍ଣ୍ଣନା କରାଯାଉଛି ସେ ଭଗବତ ସାମ୍ରାଜ୍ୟରେ ଇଏ ହେଉଛି ଗୋଟିଏ ପ୍ରତିଫଳନ ପ୍ରତିଫଳନ ଯେଉଁଟା ରହୁଛି ସେଇଟା ସବୁବେଳେ ପାଇଁ ରହିବ ନାହିଁ ଜଳରେ ଆମେ ଦେଖିବା ଯେଉଁ ରହିଛି ଗଛ ଇତ୍ୟାଦିର ସବୁ ପ୍ରତିଫଳନ ପଡ଼ିବ ଗୋଟେ ଟେକାଟେ ପକାଇଦେଲେ ସେ ପ୍ରତିଫଳନ ଚାଲିଯିବ ତେଣୁ ଇଏ ଭୌତିକ ଜଗତ ହେଉଛି ଚିତ୍ ଜଗତର ପ୍ରତିଫଳନ ଏଇଟା ପ୍ରକୃତ ଜଗତ ନୁହଁ ଇଏ ହେଉଛି ଉର୍ଦ୍ଧ୍ୱ ମୂଳ ମଦ ଶାଖ ମତ୍ସ୍ୟତ୍ୱ ପ୍ରାହ ରବ୍ୟାମ ଛନ୍ଦାଶ ପ୍ରଣାମୀ ଜସ୍ତଂ ବେଦ ସବେଦବୀ ତେଣୁ ଏ ଭୌତିକ ଜଗତକୁ ଭଗବତ ଗୀତାରେ 15 ଅଧ୍ୟାୟରେ ଭଗବାନ କହିଲେ ଓରଡ଼ା ବୃକ୍ଷ ସହିତ ତୁଳନା କରିଦେଲେ ଯେ ଭଗବତ ସାମ୍ରାଜ୍ୟ ରହିଛି ସିଏ ହେଉଛି ପ୍ରକୃତ ବୃକ୍ଷ ତାର ମୂଳ ଉର୍ଦ୍ଧ୍ୱକୁ ନାହିଁ ତାର ମୂଳ ତଳକୁ ରହିଛି ତାର ଶାଖା ପ୍ରଶାଖା ଉପରକୁ ରହିଛି ସେ ହେଉଛି ପ୍ରକୃତ ବୃକ୍ଷ କିନ୍ତୁ ସେହି ବୃକ୍ଷର ପ୍ରତିଫଳନ ହେଉଛି ଏ ଭୌତିକ ଜଗତ ଏଇଟାକୁ ଯେଉଁମାନେ ଜାଣନ୍ତି ସେମାନେ ମଧ୍ୟ ସବୁ ଜ୍ଞାନ ପ୍ରାପ୍ତ ହେଇଯିବେ ଜସ୍ତମ ବେଦ ସବେଦ ବେଦ ବୋଲି କହିଗଲା ଯେଉଁମାନେ ଜାଣନ୍ତି ଏ ଭୌତିକ ଜଗତ ପ୍ରକୃତ ଜଗତ ନୁହଁ ଇଏ ହେଉଛି ଦୁଃଖାଳୟ ଅଶାଶ୍ୱତମ ଅଶାଶ୍ୱତମ ପ୍ରକୃତ ଜଗତ ନୁହଁ ଏତିକି ଯେଉଁମାନେ ଜାଣିବେ ସେମାନେ ବେଦବିତ ହେଇଯିବେ ସେମାନେ ଜ୍ଞାନୀ ମୁକ୍ତି ହେଇଯିବେ ତେଣୁ ସେହି ଭୌତିକ ସାମ୍ରାଜ୍ୟରେ ବର୍ଣ୍ଣନା କରାଯିବ ଏ ଭୌତିକ ମାନେ ବ୍ରହ୍ମ ଲୋକରେ ବର୍ଣ୍ଣନା ବ୍ରହ୍ମା କହିବେ କିଭଳି ସେ ଭୌତିକ ସାମ୍ରାଜ୍ୟ ରହିଛି ଏ ଭୌତିକ ସାମ୍ରାଜ୍ୟ ବିଷୟରେ ଜାଣିବା ଏତେ ସହଜ ନୁହଁ କିନ୍ତୁ ବ୍ରହ୍ମା ସବୁ ଜାଣନ୍ତି ଭଗବାନ ତାଙ୍କୁ ଦେଖାଇଦେଲେ ସବୁ ଗୋଟିଏ ସ୍ଥାନରେ ରହି ସବୁ ସେ ଦେଖିଦେଲେ ଭଗବାନ ତାଙ୍କୁ ସମସ୍ତ ତାଙ୍କର ରୂପ ଦେଖିବା ସହିତ ତାଙ୍କର ଲୋକକୁ ମଧ୍ୟ ଦେଖାଇଦେଲେ ଯେଉଁଟା ଦର୍ଶନ କରି ବ୍ରହ୍ମା ରଚନା କଲେ ବ୍ରହ୍ମ ସଂହିତା ରଚନା କଲେ ବ୍ରହ୍ମ ସଂହିତାରେ 100ଟି ଚାପ୍ଟର ରହିଛି ମାତ୍ର ବର୍ତ୍ତମାନ ଗୋଟିଏ ଚାପ୍ଟର ରହିଛି ପଞ୍ଚମ ଅଧ୍ୟାୟଟି ରହିଛି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ଗୋଟିଏ ଚାପ୍ଟର ରହିଛି ପଞ୍ଚମ ଅଧ୍ୟାୟଟି ରହିଛି ଆଉ ସବୁ ଲୁପ୍ତ ହୋଇଯାଇଛି ତେଣୁ ବ୍ରହ୍ମା ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟ ସରି ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ସେତେବେଳେ ଏଇଟାକୁ ଉଦ୍ଧାର କଲେ ବ୍ରହ୍ମ ଏଇ ଯେଉଁ ବ୍ରହ୍ମ ସଂହିତା ଉଦ୍ଧାର କଲେ ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଚିତ୍ ଜଗତରେ କଥା ରହିଛି ବ୍ରହ୍ମା ଯିଏ ଆସୁଛନ୍ତି ସେ କିଭଳି ଆସୁଛନ୍ତି ନା ମାୟା ଏଦମ ଉପେଉଷେ ମାୟାର ଯେଉଁ ରହିଛି ରଜଗୁଣ ଏ ଭୌତିକ ଜଗତରେ ତିନୋଟି ଗୁଣ ରହିଛି ସତ୍ୱ ରଜ ତମ ତିନୋଟି ଗୁଣ ମାୟା ରହିଛି ଏ ବହିରଙ୍ଗା ମାୟା କିନ୍ତୁ ଚିତ୍ ଜଗତରେ ଯେଉଁ ଭୌତିକ ସାମ୍ରାଜ୍ୟ ବର୍ଣ୍ଣନା କରାଯିବ ସେଥିରେ ସେ ଏ ମାୟାର ପ୍ରଶ୍ନ ନାହିଁ ଏ ମାୟା ଏଇ ବହିରଙ୍ଗା ମାୟା ନାହିଁ ସେଠି ଗୋଟେ ମାୟା ଅଛି ସେଠି ଗୋଟେ ଅନ୍ତରଙ୍ଗା ମାୟା ସେଇଟା କିଭଳି ଭାବରେ ନା ଭଗବାନଙ୍କର ଯେଉଁ ରହିଛି ସମ୍ଭୀ ସନ୍ଧିନୀ ଲାଦିନୀ ଏ ତିନୋଟି ଶକ୍ତି ସେଠି ରହିଛନ୍ତି ଦୈବୀ ଶକ୍ତି ସେଇଟା କ'ଣ ଅନ୍ତରଙ୍ଗା ଶକ୍ତି ଭଗବାନଙ୍କର ଅନ୍ତରଙ୍ଗା ମାୟା ତେଣୁ ସେ ଚିତ୍ ଜଗତରେ ଯେଉଁ ରହିଛି ସେମାନେ ତିନୋଟି ଗୁଣ ଯେଉଁ ରହିଛି ଏ ଭୌତିକ ଗୁଣ ନୁହଁ ସେ ହେଉଛି ସମ୍ଭୀ ସନ୍ଧିନୀ ଲାଦିନୀ ଏ ତିନୋଟି ରହିଛି ସେଠି ଭଗବାନଙ୍କ ଯୋଗମାୟା ଶକ୍ତି ରହିଛି କିନ୍ତୁ ଏ ଭୌତିକ ଜଗତରେ ହେଉଛି ଏ ତିନୋଟି ଗୁଣ ରହିଛି ସତ୍ୱ ରଜ ତମ ତିନି ଗୁଣ ତିନି ଗୁଣରେ ସମସ୍ତେ ରହିଛନ୍ତି। ଭଗବତ ଗୀତାରେ ଆମେ ଦେଖିବା ଯେଉଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଭଗବାନ ଭଗବତ ଗୀତାରେ ଜ୍ଞାନ ଦେଉଛନ୍ତି, ପ୍ରଥମରୁ ଏଇ ତ୍ରିଗୁଣ ବିଷୟରେ କହି ଚାଲିଛନ୍ତି, ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ କହି ଚାଲିଲେ, ସବୁଥିରେ ଗୁଣ ବିଷୟରେ ରହିଛି କଥା। ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ତ୍ରିଗୁଣିଆ ବିଷୟ ବେଧା ତ୍ରିଗୁଣ ବ୍ୟବହାର ଗୁଣ, ଏଇଭଳି ଭାବରେ ସବୁ ଅଧ୍ୟାୟରେ ଅଳ୍ପ ଅଳ୍ପ ବେଶୀ କରିକିରି ଗୁଣ ବିଷୟରେ କହିକି ଅନ୍ତିମରେ କହିଲେ ଅର୍ଜୁନ ମୁଁ ତୁମକୁ କେତେ ଗୁଣ ବିଷୟରେ କହିବି। ନ ତଦଷ୍ଟି ପୃଥିବ୍ୟାଙ୍ଗ ବା ଦେବି ଦେବୀ ଶିବା ପୁନଃ ସତ୍ୟଂ ପ୍ରକୃତି ଯାଇ ମୁକ୍ତି ଯଦି ବିଶ୍ୱା ଦେବୁ ନାହିଁ, ଏମିତି ବହୁତ ଜଗତରେ କେହି ନାହାନ୍ତି। ନ ତଦଷ୍ଟି ପୃଥିବ୍ୟାଙ୍ଗ ବା ଦେବି ଦେବୀ ଶିବା ପୁନଃ, ପୃଥିବୀ କ'ଣ ଦେବତା ଲୋକ କ'ଣ ସବୁଠି କେଉଁଠି ଏମିତି ଜାଗା ନାହିଁ ଯେଉଁଠି ତ୍ରିଗୁଣ ନାହିଁ, ଏବଂ ସମସ୍ତେ ଏହି ତ୍ରିଗୁଣ ଭିତରେ ରହିଛନ୍ତି, ସବୁକିଛି ତ୍ରିଗୁଣ ଭିତରେ ରହିଛି। ସତ୍ୟଙ୍କ ପ୍ରକୃତି ଯାଇ ମୁକ୍ତି, ଏ ତ୍ରିଗୁଣରୁ କେହି ମୁକ୍ତ ନୁହନ୍ତି। ତେଣୁ ବ୍ରହ୍ମା ଯେଉଁ ଆସୁଛନ୍ତି ସେ ରଜଗୁଣକୁ ଆଧାର କରି ଆସୁଛନ୍ତି, ସେଇଟା କୁହାହେଉଛି। ଦେବତାମାନେ କହୁଛନ୍ତି ମା ଏଦମ୍ ଉପେଇ ସେ ଗୃହୀତ ଗୁଣ ଭେଦାୟ, ତେଣୁ ଆପଣ ଏଇ ଗୁଣକୁ ଗ୍ରହଣ କରିଛନ୍ତି, ରଜଗୁଣକୁ ଗ୍ରହଣ କରିଛନ୍ତି। ରଜଗୁଣ ଯଦି ଗ୍ରହଣ ନ କରିବେ ତାହେଲେ ସୃଷ୍ଟି ହୋଇପାରିବ ନାହିଁ, ଏ ଭୌତିକ ଜଗତ ସୃଷ୍ଟି ହୋଇପାରିବ ନାହିଁ। ତେଣୁ ରଜଗୁଣରେ ସୃଷ୍ଟି ହେଉଛନ୍ତି, ଭଗବାନ ସୃଷ୍ଟି କରୁଛନ୍ତି ଏବଂ ବ୍ରହ୍ମାକୁ ମଧ୍ୟ ରଜଗୁଣରେ ସୃଷ୍ଟି କରି ଏହି ସୃଷ୍ଟିକୁ ବିସ୍ତାର କରୁଛନ୍ତି। ଭାଗବତମରେ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ସେଇଟା କୁହାଯାଇଛି। ଅତ୍ର ସର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମଧ୍ୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ସ୍ୱର୍ଗ ହେଉଛି ଭଗବାନ ସୃଷ୍ଟି କରୁଛନ୍ତି, ତେଣୁ ତାକୁ ବିସର୍ଗ ବା ତାର ବିସ୍ତାର କରୁଛନ୍ତି, ବ୍ରହ୍ମା ବିସ୍ତାର କରୁଛନ୍ତି, ରଜଗୁଣରେ ଏଇଟାକୁ ସୃଷ୍ଟି ହେଉଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଅନ୍ୟ ଦଶଟି ବିଷୟ ସେସବୁ ଭାଗବତ ବର୍ଣ୍ଣନା କରାଯାଇଛି, ସ୍ୱର୍ଗ ବିସର୍ଗ ସ୍ଥାନ କେଉଁଠି କ'ଣ ଅଛି, ଗବେଷଣା ଚାଲିଛି, ଆବିଷ୍କାର ଚାଲିଛି କରୁଛନ୍ତି, କିନ୍ତୁ କେଉଁ ଜଗତରେ କ'ଣ କ'ଣ ଅଛି। ଏ ଭୌତିକ ଜଗତରେ ଆମେ କେବଳ ଲୁଣ ସାଗର ଦେଖୁଛେ, ସାଗର କହିଲେ ଲୁଣ ଆମେ ଚିନ୍ତା କରିପାରିବାନି ଅନ୍ୟ ବିଷୟରେ, କିନ୍ତୁ ଏମିତି ବି ସାଗର ଅଛି ଯେଉଁଟା କ୍ଷୀର ସାଗର, କେଉଁଟା ମହୁ ସାଗର, କେଉଁଟା ଦହି ସାଗର, କେଉଁଟା ଆକ୍ରୋଶ ସାଗର, କେଉଁଟା ମିଠା ଜଳ ସାଗର, ଏସବୁ ବିଷୟରେ ଆମେ ଚିନ୍ତା କରିପାରିବାନି। ମହୁ ସାଗର ଅନେକ ପ୍ରକାର ସାଗର ବିଷୟରେ ଭାଗବତ ପଚାରୁ ସ୍କନ୍ଧ ସ୍ଥାନ, ସ୍ଥାନ ହେଉଛି ଭଗବାନଙ୍କର କେଉଁଠି କ'ଣ ସବୁ ରହିଛି ଯେଉଁ ବର୍ଣ୍ଣନା କରାଯାଇଛି, ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଭଳି ଭାବରେ ପୋଷଣ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରୁଛନ୍ତି, ପୋଷଣ କରୁଛନ୍ତି, ଅଜାମିଳ ଇତ୍ୟାଦିକୁ ଭଗବାନ ପୋଷଣ କରୁଛନ୍ତି, ରକ୍ଷା କରୁଛନ୍ତି। ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଉଦୟ ଉଦୟ କହିଲେ କର୍ମବାସନା, ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁ ଏମାନଙ୍କର ଏଇ ହିରଣ୍ୟାକ୍ଷଙ୍କର କଥା ଆସୁଛି, ହିରଣ୍ୟାକ୍ଷ ଭଗବାନ ଆସିବେ ବରାହ ରୂପରେ ଆସିବେ, ହିରଣ୍ୟାକ୍ଷର କର୍ମବାସନା, ହିରଣ୍ୟକଶିପୁର କର୍ମବାସନା, ଯେଉଁ କର୍ମବାସନା ନେଇକରି ଭାଗବତ ସପ୍ତମ ସ୍କନ୍ଧରେ ବିଶେଷ ଭାବରେ ବର୍ଣ୍ଣନା କରାଗଲା ଉଦୟ ବୋଲି କୁହାଯାଉଛି। ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟିଏ ଦିନରେ ଯେଉଁ 14 ଜଣ ମନୁ ଆସୁଛନ୍ତି, ଗୋଟିଏ ମନୁଙ୍କ ସମୟରେ 6 ପରିବର୍ତ୍ତନ ହେଉଛି, ମନୁ ଆସୁଛନ୍ତି, ମନୁଙ୍କର ପୁତ୍ରମାନେ ଆସୁଛନ୍ତି, ଭଗବାନଙ୍କର ଗୋଟେ ଅବତାର ଆସୁଛନ୍ତି ମନ୍ୱନ୍ତର ଅବତାର, ଦେବତାମାନେ ଆସୁଛନ୍ତି, ଦେବତାମାନଙ୍କର ରାଜା ଯେ ଇନ୍ଦ୍ରଜୀ ଆସୁଛନ୍ତି, ଏବଂ ସପ୍ତ ଋଷି ସପ୍ତର୍ଷି ପ୍ରତି ମନୁଙ୍କ ସମୟରେ ଏସବୁ ପରିବର୍ତ୍ତନ ହେଉଛି, ଏ ମନ୍ୱନ୍ତର ବୋଲି କୁହାଯାଉଛି। ଅଷ୍ଟମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଗଲା। ନବମ ସ୍କନ୍ଧରେ ଈଶାନ କଥା ଭଗବାନ ଏବଂ ଭଗବାନଙ୍କର ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କଲା କରାଗଲା। ଦୁଇଟି ପ୍ରସିଦ୍ଧ ବଂଶ, ଗୋଟେ ହେଉଛି ସୂର୍ଯ୍ୟବଂଶ ଆଉ ଗୋଟେ ଚନ୍ଦ୍ରବଂଶ, ଏଇ ଦୁଇଟି ପ୍ରସିଦ୍ଧ ବଂଶ ବିଷୟରେ ବର୍ଣ୍ଣନା କରାଗଲା। ଏବଂ ଈଶାନ କଥା ନିରୋଧ, ନିରୋଧ କହିଲେ ଧ୍ୱଂସ, ଧ୍ୱଂସ ବିଷୟରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଚାରି ପ୍ରକାର ପ୍ରଳୟ ବିଷୟ ରହିଛି। ଏବଂ ଧ୍ୱଂସ ମୁକ୍ତିର ଆଶ୍ରୟ, ମୁକ୍ତି ଏଇ ଭୌତିକ କେମିତି ମୁକ୍ତି ପାଇବା, ନା ଭଗବାନ ଉଦ୍ୟମକୁ ଭାଗବତଙ୍କର ଏକାଦଶ ସ୍କନ୍ଧରେ ସେସବୁ ଜ୍ଞାନ ପ୍ରଦାନ କରିଛନ୍ତି, ଏଇଟା ମୁକ୍ତି ମାନେ ପ୍ରାପ୍ତ ହୋଇପାରିବ। ଏବଂ ଆଶ୍ରୟ ତତ୍ତ୍ୱ ରହିଛି, ଆଶ୍ରୟ ତତ୍ତ୍ୱ ହେଉଛି ଯେଉଁ ନବାନାମ ଏ ଲକ୍ଷଣ ଦଶମସ୍ୟ ବିଶୁଦ୍ଧାର୍ଥମ, ଏ ଆଶ୍ରୟ ତତ୍ତ୍ୱ ହେଉଛି ବିଶୁଦ୍ଧ ତତ୍ତ୍ୱ, ଭଗବାନଙ୍କର ଲୀଳା 9 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧରେ, ଯାହାକୁ ଆଶ୍ରୟ କରି ଆଉ ସବୁ ଯେଉଁ 9 ତତ୍ତ୍ୱ ରହିଲା ତାଙ୍କରି ଆଶ୍ରୟରେ ରହିଛନ୍ତି। ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଏ ଲକ୍ଷଣ, ବନାୟତି ମହାତ୍ମାନ ସୂଚନାର୍ଥନ ଚନ୍ଦ୍ରଶା ତେଣୁ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ସୃଷ୍ଟି କଥା କୁହାଯାଉଛି, ବ୍ରହ୍ମା ଆସୁଛନ୍ତି, ରଜଗୁଣକୁ ଆସି ଆସୁଛନ୍ତି, ଗୃହୀତ ଗୁଣ ଭେଦାୟ ନମସ୍ତେ ଅବ୍ୟକ୍ତ ଯୋନେ। ତେଣୁ ଅବ୍ୟକ୍ତ ଯୋନେ ଭଗବାନଙ୍କଠାରୁ ଆସୁଛନ୍ତି, ସେ ଭଗବାନ ଅବ୍ୟକ୍ତ ରୂପେ ରହିଛନ୍ତି। ବ୍ରହ୍ମା ବହୁତ ଚେଷ୍ଟା କରି ଜାଣିବା ପାଇଁ କେଉଁଠି ସେ ଆସିଲେ, ତାଙ୍କର ସୋର୍ସ କିଏ, ତାଙ୍କର ଯେଉଁ ଉତ୍ସ କିଏ। ବହୁତ ବର୍ଷ କାଳ ସେ ଯେଉଁ ଆସିଥିଲେ ଗର୍ଭଦୋଷାଇ ବିଷ୍ଣୁଙ୍କର ନାଭିକୁ ଯେଉଁ ପଦ୍ମ ଜାହାତ ହୋଇଛି, ସେଇ ପଦ୍ମରେ ସେ ଜାହାତ ହେଲେ, ତେଣୁ ତାଙ୍କୁ ପଦ୍ମଜନୟ ବୋଲି କୁହାଯାଏ ବା ସ୍ୱୟମ୍ଭୁ ବୋଲି କୁହାଯାଏ। ତେଣୁ ସିଏ ପ୍ରଥମେ ଜାଣିବାକୁ ଚାହିଁଲେ ଯେ ସେ କିଏ, କେଉଁଠୁ ଆସିଛନ୍ତି, ସେ ପ୍ରଥମେ ଜାଣିବା ପାଇଁ ଚାହିଁଲେ। ତେଣୁ ସେଇ ପଦ୍ମକୁ ଆଶ୍ରୟ କରି ଯେତେବେଳେ ସେ ଗର୍ଭଦେବ ଜଳ ଭିତରେ ପ୍ରବେଶ କଲେ, ଯେ ଅନେକ ଯୁଗ ବିତିଗଲେ ମଧ୍ୟ ସେ ଜାଣିପାରିଲେ ନାହିଁ, ଅନେକ କାଳ ବିତିଗଲେ ଜାଣିପାରିଲେ ନାହିଁ। ତେଣୁ ବାଧ୍ୟ ହୋଇ ସେ ପୁଣି ଉପରକୁ ଆସିଲେ ଅବ୍ୟକ୍ତ। ଭଗବାନ ସେଠି ଥିଲେ ମଧ୍ୟ ସେଠି ନାହାନ୍ତି, ଅବ୍ୟକ୍ତ। ଯେମିତି ପ୍ରହ୍ଲାଦ ମହାରାଜ ଭଗବାନ ଦେଖୁଛନ୍ତି, ହିରଣ୍ୟକଶିପୁ କହୁଛି କାହାନ୍ତି, ସେ କେଉଁଠି କୁହା ସବୁ ଦେଖିଛ ସର୍ବତ୍ର ଅକସ୍ମାତ ସ୍ତମ୍ଭେ ନ ଦିଶନ୍ତି, କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି। ତେଣୁ ଭଗବାନ ସେଇଠି ଥିବେ ଏବଂ ସେଇଠି ମଧ୍ୟ ନାହାନ୍ତି। ଏ ଭଗବାନଙ୍କ ଅଚିନ୍ତ ଭେଦାଭେଦ ତତ୍ତ୍ୱ ରହିଛି, ମହାପ୍ରଭୁ ଏହି ତତ୍ତ୍ୱକୁ ଦେଇଛନ୍ତି। ଅଚିନ୍ତ ଭେଦାଭେଦ ତତ୍ତ୍ୱ ବୁଝିପାରିବା ନାହିଁ ସେ ତତ୍ତ୍ୱକୁ। ତେଣୁ ଅବ୍ୟକ୍ତ ହେଉଛନ୍ତି କାହା ପାଖରେ, ନା ଯେଉଁମାନେ ଭଗବାନଙ୍କୁ ଶରଣରେ ଯାଇନାହାନ୍ତି ତାଙ୍କ ପାଇଁ ଅବ୍ୟକ୍ତ। ବ୍ରହ୍ମା ଯେହେତୁ ଭଗବାନ ଶରଣରେ ଯାଇନଥିଲେ ସେଥିପାଇଁ ଅବ୍ୟକ୍ତ ହୋଇ ରହିଗଲେ। କିନ୍ତୁ ତାପରେ ଯେତେବେଳେ ସେ ଫେରିକି ଆସିଲେ, ସେଇ ପଦ୍ମପୁଷ୍ପରେ ଉପରେ ସେ ରହିଲେ, ରହିକି ଚିନ୍ତା କରୁଛନ୍ତି। ସେଇ ସମୟରେ ଦୁଇଟି ଅକ୍ଷର ମାନେ ଶୁଭିଲା, ତ ଏବଂ ପ, ଦୁଇ ଥର ଲେଖା ଉଚ୍ଚାରିତ ହେଲା, ତପ ତପ, ଏଇ ଦୁଇଟି ଶବ୍ଦ ଶୁଣିଲେ। ତେଣୁ ସେ ତପସ୍ୟା କଲା ପରେ ଭଗବାନ ଆଉ ଅବ୍ୟକ୍ତ ହିଁ ରହିପାରିଲେନି, କିନ୍ତୁ ବ୍ୟକ୍ତ କଲେ ଭଗବାନ। ତେଣୁ ତାଙ୍କର ରୂପ, ତାଙ୍କର ସାମ୍ରାଜ୍ୟ, ଚିତ୍ ଜଗତ ସବୁକିଛି ବର୍ଣ୍ଣନା କରାଗଲା, ବ୍ରହ୍ମା ସେଠି ରଚନା କଲେ, ବ୍ରହ୍ମସିଂହ ରଚନା କଲେ। ତେଣୁ ଅବ୍ୟକ୍ତ ଯେଉଁ ଭଗବାନ ଯଦିଓ ବ୍ୟକ୍ତ ରହିଛନ୍ତି, କିନ୍ତୁ ସମସ୍ତଙ୍କ ପାଖରେ ସେ ବ୍ୟକ୍ତ ହୁଅନ୍ତି ନାହିଁ। ଯେଉଁମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ, ଭଗବାନ ତାଙ୍କ ପାଇଁ ଅବ୍ୟକ୍ତ ହୋଇଯାଆନ୍ତି। ତେଣୁ ଆମେ ଐଶ୍ୱର ଗୁଣ ବିଚାର ବର୍ଣ୍ଣନା କରାଯାଉଛି ଭଗବତ ସଦ୍ୟାରେ, ଅସୁର ସେ ଦେଖିପାରନ୍ତିନି ଭଗବାନ କେଉଁଠି ଅଛନ୍ତି, କେଉଁଠି ତ ଭଗବାନ ନାହାନ୍ତି, ସବୁ ଗଛଲତା ଇତ୍ୟାଦି ଏସବୁ ରହିଛି, ଭଗବାନ କାହାନ୍ତି। ତେଣୁ କୁନ୍ତିଦେବୀ ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, କୁନ୍ତିଦେବୀ ତାଙ୍କର ପୁତୁରା, କୃଷ୍ଣ ତାଙ୍କର ପୁତୁରା ହେବେ, ତେଣୁ ସେ କହୁଛନ୍ତି, ହେ ପ୍ରଭୁ ମୁଁ ଜାଣିଛି ଆପଣ ମୋର ପୁତୁରା ହେଲେ ମଧ୍ୟ ଆପଣ ପ୍ରକୃତରେ ଭଗବାନ। ମାୟା ଜମନିକାଚ୍ଛନ୍ନମ ଅଜ୍ଞାତ ଖଜମବ୍ୟମ ନା ଲକ୍ଷ୍ୟସେ ମୂଳ ଦୋଷା ନଟୁ ନାଟୁ ଧର ଯଥା। ମାୟା ଜବନିକାଚ୍ଛନ୍ନ, ମାୟା ରୂପକ ଜବନିକା ଏ ଯେଉଁ ରହିଛି ସତ୍ୟରଜତମ, ଏ ଗୋଟେ ଜବନିକା ଏ ମାୟା। ଯଦିଓ ଭଗବାନଙ୍କର ଯାହା ଦେଇଛନ୍ତି ମାୟା, କିନ୍ତୁ ଏ ମାୟା ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରୁନାହିଁ। ଯେମିତି ଉଦାହରଣ ଦିଆଯାଇଛି ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ଏଇ ମେଘ ଆସୁଛି, ସୂର୍ଯ୍ୟଙ୍କର ଆଲୋକରେ ଜଳ ବାଷ୍ପରେ ପରିଣତ ହେଲେ ମେଘ ହୋଇଯାଉଛି, ସୂର୍ଯ୍ୟଙ୍କ ଶକ୍ତିରେ ମେଘ ହେଉଛି, କିନ୍ତୁ ସେଇ ମେଘ ଦ୍ୱାରା ସୂର୍ଯ୍ୟ ଆଡ଼ୁଆଡ଼ ହୋଇଯାଉଛି, ଦେଖାଯାଉନାହିଁ। ସେଇଭଳିଆ ଭଗବାନଙ୍କ ଶକ୍ତି ହେଉଛି ମାୟା, କିନ୍ତୁ ଏ ମାୟା ଦ୍ୱାରା ଭଗବାନ ଆଡ଼ୁଆଡ଼ ହୋଇଯାଉଛନ୍ତି, ଜବନିକା ରୂପରେ ରହିଯାଉଛନ୍ତି, ମାୟା ଜବନିକା ଛନ୍ନ ଅଜ୍ଞାତ କ୍ଷଜମ ଅବ୍ୟୟମ। ଯେଉଁମାନେ ଭଗବାନ ହେଉଛନ୍ତି ଅଧକ୍ଷେଦ ଏବଂ ସେ ହେଉଛନ୍ତି ଅବ୍ୟୟ, କିନ୍ତୁ ଯେଉଁମାନେ ଅଜ୍ଞ ସେମାନେ ଭଗବାନ ଦେଖିପାରନ୍ତି ନାହିଁ। ନ ଲକ୍ଷ ସେ ମୂଳ ଦୋଷା ନଟୁ ନାଟୁ ଧର ଯଥା, ଯେମିତି ଜଣେ ରୋଲ୍ କରୁଛି ନାଟକରେ ରୋଲ୍ କରୁଛି, ରାଜା ହୋଇଯାଇଛନ୍ତି, କିନ୍ତୁ ତାଙ୍କ ପୁଅ ଥିଲେ ମଧ୍ୟ ସେ ଦେଖିପାରିବେନି, ଇଏ ରାଜା ଇଏ ମୋର ପିତା ବୋଲି ସେ ଜାଣିପାରିବେ ନାହିଁ। ତେଣୁ ସେହିଭଳି ଭାବରେ ଭଗବାନ ଏଇ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି, ଭୌତିକ ଜଗତରେ ଭଗବାନ ସବୁ ଅଛନ୍ତି, କିନ୍ତୁ ଯେଉଁମାନେ ଏ ଉପାୟ ଜାଣିନାହାନ୍ତି, ବିଜ୍ଞାନ ଜ୍ଞାନ ବିଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ସେମାନେ କାହିଁ ନା ଭଗବାନଙ୍କ ନାହାନ୍ତି, କେଉଁଠି ଭଗବାନ ନାହାନ୍ତି। ତେଣୁ ଭଗବାନ ଏଇଟା କହୁଛନ୍ତି ଯେ ନାହଂ ପ୍ରକାଶ ସର୍ବସ୍ୱ, ଭଗବାନ ସବୁଠାରେ ଉପସ୍ଥିତ ହୁଅନ୍ତି ନାହିଁ, ସେ ଯଦିଓ ସବୁଠାରେ ଅଛନ୍ତି, ଏଇ ଯାହା ସବୁ ହେଉଛି ଏସବୁ ଭଗବାନଙ୍କର ଶକ୍ତି, ଭଗବାନ ତାଙ୍କ ଶକ୍ତି ରୂପରେ ଶକ୍ତିମାନ ରହିଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି। ଉପାଯାଇଛି ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ତାର ଇଷ୍ଟ ଦେବ ସ୍ମୃତି ସ୍ଥାବର ଜଙ୍ଗମ ଏ ବୌଦ୍ଧ ଜଗତରେ ଦୁଇ ପ୍ରକାର ରହିଛି ପଦାର୍ଥ ବା ପ୍ରାଣୀ ରହିଛନ୍ତି ଗୋଟେ ହେଉଛି ସ୍ଥାବର ଗୋଟେ ହେଉଛି ଜଙ୍ଗମ ତେଣୁ ସ୍ଥାବର କାହିଁକି ଯେ ଗୋଟିଏ ସ୍ଥାନରେ ରହନ୍ତି ବୃକ୍ଷଲତା ଇତ୍ୟାଦି ସ୍ଥାବର ଏବଂ ଜଙ୍ଗମ କାହିଁକି ଯେ ବିଚରଣ କରିପାରୁଛନ୍ତି ତେଣୁ ଏସବୁ ସ୍ଥାବର ଜଙ୍ଗମ ଦେଖିଲେ ମଧ୍ୟ ଯେଉଁମାନେ ଭଗବାନ ଭକ୍ତ ସେମାନେ ସେସବୁ ଦେଖନ୍ତି ନାହିଁ ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି ତେଣୁ ଏହିଭଳି ଭାବରେ ଭଗବାନ ଅବ୍ୟକ୍ତ ଅବ୍ୟକ୍ତ ଜୋନରେ ସେ ଭଗବାନ ସେ ଅବ୍ୟକ୍ତ ତାଙ୍କରି ଜୋନି ବା ତାଙ୍କରି ନାଭିରୁ ପଦ୍ମରୁ ଆପଣ ଯାହା ଚାହିଁଛନ୍ତି ପ୍ରଭୁ ଆପଣ ସବୁ ଜାଣନ୍ତି ତେଣୁ ଏ ଯେଉଁ ରହିଛି ଏଇ ଯେଉଁ ଅନ୍ଧକାର ଯାହା ଅନ୍ଧକାର ହେଇଛି ଏଠୁ କେଇଟା କାରଣ କ'ଣ ଏବଂ ଆମେ କେମିତି ଆଗରୁ ଉଦ୍ଧାର ପାଇବା ଏହିଭଳି ଭାବରେ ଉଦ୍ବିନଚିତ ହେଇ ସେମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି ତେଣୁ ଏହିଭଳି ଭାବରେ ବ୍ରହ୍ମା କହିବେ କ'ଣ ପାଇଁ ଏସବୁ ହେଇଛି ଭଗବତ ସାମ୍ରାଜ୍ୟ ବିଷୟରେ ଜାଣିଛନ୍ତି ସେ ସବୁ ଜାଣିଛନ୍ତି ଭଗବତ ସାମ୍ରାଜ୍ୟ ବିଷୟରେ ଭଗବତ ସାମ୍ରାଜ୍ୟ ବର୍ଣ୍ଣନା କରାଯିବ ତେଣୁ ଏ ଭଗବତ ସାମ୍ରାଜ୍ୟ ଏ କିଛି କଳ୍ପନା ଜିନିଷ ନୁହଁ ଭଗବତ ସାମ୍ରାଜ୍ୟର ବର୍ଣ୍ଣନା ଆମେ ଏଇଠି ମଧ୍ୟ ପ୍ରାପ୍ତ ହେଇପାରୁଛେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅର୍ଜୁନକୁ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କଲେ ଭଗବାନ ଯେତେବେଳେ କହୁଛନ୍ତି ମୋର ଶରଣ ଆସ ମୋ ଧାମକୁ ଯିବ ମୋର ଏଇସବୁ କହୁଛନ୍ତି ଅର୍ଜୁନ ଚିନ୍ତା କରୁଛନ୍ତି ଆପଣ ଧାମ ପ୍ରଭୁ କେଉଁଠି ଅଛି କିଭଳି ସେ ଧାମ ତେଣୁ ପନ୍ଦର ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ମୋର ଧାମ ହେଉଛି କିଭଳି ଜାଣିଛ ପ୍ରଭୁ କିଭଳି ନା ନ ତାସତି ସୂର୍ଯ୍ୟ ନ ଶଶାଙ୍କୁ ନ ପାବକ ଯଦ୍ଗତ୍ୱାନ ନିବର୍ତ୍ତନ୍ତି ତଦ୍ଧାମ ପରମଙ୍ଗମ ମୋର ଧାମ ହେଉଛି କିଭଳି ନା ନ ଯଦ୍ଭାସତି ସୂର୍ଯ୍ୟ ଏ ଭୌତିକ ଜଗତ ଅନ୍ଧକାରମୟ ଜଗତ ତେଣୁ ବର୍ତ୍ତମାନ ଅନ୍ଧକାର ଛାଇଯାଇଛି ତେଣୁ ଏଠି ସୂର୍ଯ୍ୟ ଚନ୍ଦ୍ର ବିଜୁଳି ଇତ୍ୟାଦି ଶକ୍ତିର ଆବଶ୍ୟକତା ରହିଛି କିନ୍ତୁ ଚିତ୍ ଜଗତ ହେଉଛି ଆଲୋକମୟ ଜଗତ ତମସମା ଜ୍ୟୋତିର୍ମୟ ଜଗତ ସେ ଚିତ୍ ଜଗତ ତେଣୁ ସେଠି ଆଉ ସୂର୍ଯ୍ୟ ଚନ୍ଦ୍ର ବିଜୁଳିଙ୍କର ଆବଶ୍ୟକତା ନଥାଏ ଏବଂ ଯେଉଁଠି ଗଲେ କେହି ଫେରନ୍ତି ନାହିଁ ଯଦ୍ୱତ ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମନ ସେଇ ଧାମ ହେଉଛି ମୋର ଶ୍ରେଷ୍ଠ ଧାମ ତେଣୁ ବର୍ଣ୍ଣନା କରାଯାଇଛି ଭାଗବତମରେ ଭଗବାନ ଯେତେବେଳେ ଯାଇଛନ୍ତି ଭଗବାନ ଯେତେବେଳେ ତାଙ୍କ ପିତା ନନ୍ଦ ମହାରାଜ ସେ ଯେତେବେଳେ ଯାଇଛନ୍ତି ସ୍ନାନ କରିବା ପାଇଁ ଗୋଟେ ଏକାଦଶୀ ତିଥିର ପରଦିନ ଦ୍ୱାଦଶୀ ତିଥିରେ ସେ ଯାଇ ଯମୁନା ନଦୀରେ ସ୍ନାନ କରିଦେଉଥିଲେ ଆସୁରୀ ବେଳାରେ ସ୍ନାନ କରିଦେଲେ ଆସୁରୀ ବେଳାରେ ସ୍ନାନ କରିଥିବା ସ୍ନାନ କରିଥିବାରୁ ବରୁଣଙ୍କର ଜଣେ କେତେ ଜଣ କର୍ମଚାରୀ ଆସି ତାଙ୍କୁ ନେଇଗଲେ ବାନ୍ଧିକି ନେଇଗଲେ ବରୁଣ ଲୋକଙ୍କୁ ନେଇଗଲେ ତେଣୁ ଯେତେବେଳେ ଭଗବାନ ଶୁଣିଲେ ଏକଥା ଭଗବାନ ନେଇଲେ ଯମୁନା ନଦୀକୁ ନେଇଲେ ଯାଇ ପହଞ୍ଚିଲେ ବରୁଣ ଲୋକରେ ପହଞ୍ଚିଗଲେ ବରୁଣ ଲୋକ ଦଶମ ସ୍କନ୍ଧରେ ଏଇଟା ସତେଇଶ ଅଠେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବରୁଣ ଲୋକଙ୍କ ବିଷୟରେ ବରୁଣ ଆସି ସ୍ତୁତି କରୁଛନ୍ତି ଭଗବାନ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି ସ୍ତୁତି କରୁଛନ୍ତି ନନ୍ଦ ମହାରାଜ ବନ୍ଧା ହେଇକି ପଡ଼ିଛନ୍ତି କୃଷ୍ଣ ପୁଅକୁ ସ୍ତୁତି କରାଯାଉଛି ବାପାକୁ ବାନ୍ଧିକି ବାନ୍ଧି ଯାଇଛନ୍ତି ବରୁଣ ବରୁଣଦେବ ଆସି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରି ସ୍ତୁତି କରୁଛନ୍ତି ପ୍ରଭୁ କିନ୍ତୁ କ୍ଷମା କରନ୍ତୁ ମୋର ଅନୁଚରମାନେ ଜାଣିପାରିଲେ ନାହିଁ ଆପଣଙ୍କ ପିତାକୁ ବନ୍ଧିକରି ଆଣିଲେ ତେଣୁ ଏଇଭଳି ଭାବରେ ଯେତେବେଳେ ତାଙ୍କୁ କହି ନନ୍ଦ ମହାରାଜ ମଧ୍ୟ ସମ୍ମାନର ସହିତ ତାଙ୍କୁ ବନ୍ଧନ ମୁକ୍ତ କଲେ ଏବଂ ଭଗବାନ କୃଷ୍ଣଙ୍କୁ ମଧ୍ୟ ବହୁତ ଉପହାର ପ୍ରଦାନ କରି ତାଙ୍କୁ ପ୍ରେରଣ କଲେ ବ୍ୟାକ୍ ମାନେ ବୃନ୍ଦାବନ ପଠାଇଲେ ତେଣୁ ନନ୍ଦ ମହାରାଜ ଯେତେବେଳେ ଆସିଲେ ସେତେବେଳେ ସେ ବ୍ରଜବାସୀମାନଙ୍କୁ କହୁଛନ୍ତି ଇଏ ମୋର ପୁଅକୁ ବରୁଣ ମହାରାଜ ମଧ୍ୟ ବରୁଣ ମହାରାଜ ବରୁଣଦେବ ମଧ୍ୟ ତାଙ୍କୁ ନମସ୍କାର କରୁଛନ୍ତି ଜୟ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁଦ ସ୍ତୁନନ୍ତି ଦିବ୍ୟ ତେବେ ସମସ୍ତେ ଭଗବାନଙ୍କୁ ସ୍ତବନ କରନ୍ତି ପ୍ରାର୍ଥନା କରନ୍ତି ତେଣୁ ଏହି କଥା ଯେତେବେଳେ କହିଲେ ତେଣୁ ସମସ୍ତ ବ୍ରଜବାସୀମାନେ କୃଷ୍ଣଙ୍କୁ ପଚାରିଲେ କିଭଳି ବରୁଣଦେବ ଲୋକ କିଭଳି ନା ବରୁଣ ଲୋକ କ'ଣ ଦେଖିବ ତୁମେ ଦେଖ ମୋର ଧାମକୁ ଦେଖ କହି ତାଙ୍କୁ ନେଇଗଲେ ଯେଉଁଠି ଅକ୍ରୁର ଯେଉଁ ଘାଟ ଯେଉଁଠି କପିଳ ସ୍ନାନ କରୁଥିଲା ବେଳେ ଯମୁନା ନଦୀରେ ଭଗବାନ ନେଇଗଲା ବେଳେ ଯେଉଁ ଯମୁନା ନଦୀରେ ଯେଉଁ ଘାଟରେ ସ୍ନାନ କରିଥିଲେ ବ୍ରହ୍ମଘାଟ ତାକୁ କୁହାଯାଏ, ସେଇ ଘାଟରେ ସ୍ନାନ କରିଥିଲା ବେଳେ ଅକ୍ରୁର ଭଗବାନ ଦର୍ଶନ କଲେ। ଏଣେ ଦେଖୁଛନ୍ତି ରହିଛନ୍ତି ରଥ ଉପରେ, ତେଣେ ଜଳରେ ବୋଲି ମଧ୍ୟ ସେ ରହିଛନ୍ତି। ତେଣୁ ବହୁତ ସ୍ତୁତି କରିଛନ୍ତି ଅକ୍ରୁର ଭଗବାନଙ୍କୁ। ଅକ୍ରୁରସ୍ତୁ ଅଭିବନ୍ଦନୀ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ଅକ୍ରୁର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ। ବହୁତ ସୁନ୍ଦର ବନ୍ଦନା କରିଛନ୍ତି ଭଗବାନଙ୍କର। ତେଣୁ ସେହି ଘାଟରେ ଭଗବାନ ସେ ବ୍ରଜବାସୀକୁ ନେଇ ଯେତେବେଳେ ଜଳରେ ବୁଡ଼େଇ ଦେଲେ, ସେମାନେ ସବୁ ସେହି ଭଗବତ ଧାମକୁ ଦେଖିଲେ, ଭଗବତ ଧାମ ଦେଖିଲେ। ଏବଂ ଭଗବାନ ଯେଉଁ ଭାଗବତ ବର୍ଣ୍ଣନା କରାଯାଇନି, କିନ୍ତୁ ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଶାଲକୁ ବଦ୍ଧ କଲେ, ତାପରେ ସେ ଆସି ବୃନ୍ଦାବନରେ 2 ମାସ ରହିଲେ। ଏବଂ ବୃନ୍ଦାବନ 2 ମାସ ରହି ତାଙ୍କ ବ୍ରଜବାସୀମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କଲେ, ଏବଂ ତାପରେ ତାଙ୍କୁ ପଠାଇଦେଲେ ସେହି ଧାମକୁ, ବୃନ୍ଦାବନ ଧାମକୁ ପଠାଇଦେଲେ। ତେଣୁ ଗୋଟିଏ ଦିନ ଦେଖିଲା ବେଳକୁ ବୃନ୍ଦାବନରେ କେହି ନାହାନ୍ତି, ଖାଲି ଘର ସବୁ ରହିଛି, ଘର ବାଡ଼ି ସବୁ ରହିଛି, କିନ୍ତୁ କେହି ଲୋକ ନାହାନ୍ତି। ସମସ୍ତେ ଯାଇ ବୃନ୍ଦାବନରେ ପହଞ୍ଚାଇଛନ୍ତି। ଯେମିତି ମଥୁରାରୁ ଗୋଟେ ରାତାରାତି ନେଇଗଲେ ଯାଇକି ଦ୍ୱାରକାରେ ପହଞ୍ଚାଇ ଦେଲେ ଭଗବାନ ସମସ୍ତଙ୍କୁ। ସକାଳୁ ଉଠିଲା ବେଳକୁ ଦେଖିଲାବେଳକୁ ଏଇଟା କେଉଁ ଜାଗା, ଏଇ କିଛି ଅଦ୍ଭୁତ ଜାଗା, ଦ୍ୱାରକାରେ ପହଞ୍ଚିଗଲେ। ଭଗବାନ ଏଇଭଳି ଭାବରେ ଅଦ୍ଭୁତ କର୍ମ କରନ୍ତି। ତେଣୁ ସେହି ଚିତ୍ ଜଗତ ବିଷୟରେ ବ୍ରହ୍ମା ସବୁ ବର୍ଣ୍ଣନା କରିବେ, କାହିଁକି ଏସବୁ ହେଲା, କ'ଣ ପାଇଁ ହେଲା ଚିତ୍ ଜଗତ। ତାଙ୍କ 4 ପୁଅ ଯାଇଛନ୍ତି, ସନକ ସନାତନ ସନାତନ ସନତ କୁମାର 4 ପୁଅ ଯାଇଛନ୍ତି ଚିତ୍ ଜଗତକୁ। ଚିତ୍ ଜଗତରେ ଭଗବାନଙ୍କର ସାମ୍ରାଜ୍ୟକୁ ଦର୍ଶନ କରୁଛନ୍ତି, ସିଏ ଦର୍ଶନ କରିବା ସଙ୍ଗେ ସଙ୍ଗେ ବ୍ରହ୍ମା ମଧ୍ୟ ଦର୍ଶନ କରୁଛନ୍ତି, ଏବଂ ବ୍ରହ୍ମା ଦର୍ଶନ କରିବା ସଙ୍ଗେ ସଙ୍ଗେ ଆମେ ମଧ୍ୟ ଦର୍ଶନ କରିବା। ଏହି ଶାସ୍ତ୍ର ଅଧ୍ୟୟନ କଲେ ଆମେ ଭଗବତ ସାମ୍ରାଜ୍ୟ ଏଇଠି ବସି ଏଇଠି ମଧ୍ୟ ଆମେ ବ୍ରହ୍ମଲୋକ ବିଷୟରେ ଜାଣିପାରୁଛେ, ବ୍ରହ୍ମଲୋକରେ ସମ୍ବାଦ ଯେଉଁ ହେଉଛି ତାଙ୍କୁ ମଧ୍ୟ ଆମେ ଜାଣିପାରୁଛେ, ଶୁଣିପାରୁଛେ। ଏବଂ ବ୍ରହ୍ମଲୋକର ଉର୍ଦ୍ଧ୍ୱରେ ଚିତ୍ ଜଗତ ରହିଛି, ସେ ଚିତ୍ ଜଗତର ସାମ୍ରାଜ୍ୟର ବର୍ଣ୍ଣନା ଆମେ ବର୍ଣ୍ଣନା କରାଯିବ, ଆମେ ମଧ୍ୟ ଶ୍ରବଣ କରିବା, ଦେଖିପାରିବା ସେଇଟା। ତେଣୁ ଏହିଭଳି ଭାବରେ ପ୍ରାର୍ଥନା କରି ବ୍ରହ୍ମା ତାଙ୍କର କଥା କହିବେ। ତେଣୁ ଆମର ପ୍ରଭୁଙ୍କର ବହୁତ ପ୍ରଶ୍ନ ଅଛି, ତ ସେଥିପାଇଁ ମୁଁ ଠିକ୍ ସେ ସାରିଲି ଆଉ ସବୁ ପ୍ରଶ୍ନ ପତ୍ର ଆମକୁ କହିବା କ'ଣ କ'ଣ କହୁଛନ୍ତି। ବ୍ରହ୍ମ ବୈବର୍ତ୍ତ ପୁରାଣ ହେଉଛି ଯେଉଁ 18ଟି ପୁରାଣ ରହିଛି, ତା ଦେହରେ ବ୍ରହ୍ମ ବୈବର୍ତ୍ତ ପୁରାଣ ଗୋଟେ, ବ୍ରହ୍ମ ବୈବର୍ତ୍ତ ବ୍ରହ୍ମ ସଂହିତା ଅଲଗା, ବ୍ରହ୍ମ ବୈବର୍ତ୍ତ ପୁରାଣ ଅଲଗା। ହଁ, ବ୍ରହ୍ମ ସଂହିତା ଭାଗବତର ସାର ବୋଲି କୁହାଯାଉଛି, ବେଦର ସାର ଯେମିତି ଭାଗବତ, ବ୍ରହ୍ମ ସଂହିତା ମଧ୍ୟ ସେଭଳି ଭାବରେ ବେଦର ସାର ବା ଭାଗବତର ସାର ଅଛି। ଏକ ଗୋଟିଏ ଅଧ୍ୟାୟ, ପଞ୍ଚମ ଅଧ୍ୟାୟ, ଆଉ 100ଟି ଅଧ୍ୟାୟରୁ ଆଉ ନାହିଁ, ଆଉ ଯେଉଁ ଗୋଟିଏ ପଞ୍ଚମ ଅଧ୍ୟାୟ ରହିଛି, ଲୁପ୍ତ ହେଇଯାଇଛି, ଲୁପ୍ତ ହେଇଯାଇଛି। ହଁ, ଯେଉଁ ପୁରାଣ ରହିଛି 18ଟି ପୁରାଣ, 18ଟି ପୁରାଣରୁ ସବୁ ପୁରାଣ 6-6ଟି ଲେଖା ରହିଛି, ସତ୍ୱଗୁଣର 6ଟି ପୁରାଣ, ରଜଗୁଣର 6ଟି ପୁରାଣ, ତମଗୁଣର 6ଟି ପୁରାଣ। ଏ ବ୍ରହ୍ମ ବୈବର୍ତ୍ତ ପୁରାଣ ହେଉଛି ରଜଗୁଣର ପୁରାଣ, ରଜଗୁଣର ବ୍ରହ୍ମା, ଯିଏ ରଜଗୁଣର ପୁରାଣ ପଢ଼ିବେ ସେ କହିବେ ବ୍ରହ୍ମା ହେଉଛନ୍ତି ଅନ୍ତିମ ଭଗବାନ। ତେଣୁ ସେ ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି, ଅଶ୍ୱମେଧମ୍ ଗବାଲମ୍ବମ୍ ସନ୍ୟାସ ପ୍ରଳପୈତୃକମ୍ ଦେବରଣ ସ୍ତୋପତି କଳୁ ପଞ୍ଚ ବିବର୍ଜୟେ। ଏ ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଅନ୍ୟ ଯୁଗରେ ସେସବୁ ହେଉଥିଲା, ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ ଏସବୁ ହେଉଥିଲା, କିନ୍ତୁ କଳି ଯୁଗରେ ସେଇଟା ବର୍ଜନ କରାଯାଇଛି। ସନ୍ୟାସ ଯେଉଁ କର୍ମ ସନ୍ନ୍ୟାସ ନେଉଥିଲେ, କଳି ଯୁଗରେ କର୍ମ ସନ୍ନ୍ୟାସ ବନ୍ଦ କରାଯାଇଛି। ଏବଂ ଫଳପୈତୃକମ୍ ପିତାଙ୍କର ଶ୍ରାଦ୍ଧରେ ଯେଉଁ ମାଂସ ଅର୍ପଣ କରାଯାଉଥିଲା, କଳି ଯୁଗରେ ସେଇଟା ବର୍ଜନ କରାଯାଇଛି। ଏବଂ ଦେବରେଣ ସୁତ ଉତ୍ପତ୍ତି, ଯଦି ସ୍ୱାମୀ ମୃତ୍ୟୁବରଣ କଲେ ତାଙ୍କର ସାନ ଭାଇକୁ ସଙ୍ଗ କରି ସୁତ ଉତ୍ପନ୍ନ, ଯେମିତି ବ୍ୟାସଦେବ ସତ୍ୟବତୀଙ୍କ ସଙ୍ଗ, କ'ଣ ତାଙ୍କ ନା, ଏ ଯେଉଁ ବିଚିତ୍ର ବୀର୍ଯ୍ୟ ଏବଂ ରହିଥିଲେ, ତାଙ୍କର ଯେଉଁ ପତ୍ନୀ ଥିଲେ ଅମ୍ବା ଅମ୍ବିକା, ଏଇସବୁ ଅମ୍ବା ତ ବିବାହ କରିଥିଲେ, ଅମ୍ବିକା ଅମ୍ବାଳିକା, ତାଙ୍କ ସଙ୍ଗ କରି ଏମାନେ ସବୁ ଯାହାତ ହେଇଛନ୍ତି, ପାଣ୍ଡବମାନେ ଯାହାତ ହେଇଛନ୍ତି। ପ୍ରଥମେ ଯେତେବେଳେ ଅମ୍ବିକା ଅମ୍ବାଳିକା ତାଙ୍କର ଯେ 2 ପତ୍ନୀ ଥିଲେ ତାଙ୍କର, ତେଣୁ ସେ ଯେତେବେଳେ ପ୍ରଥମ ପତ୍ନୀକୁ ପାଟିରାଣୀକୁ ପଠାଇଲେ, ସେତେବେଳେ ବ୍ୟାସଦେବଙ୍କ ସଙ୍ଗ କଲେ, ଦେବରଣ ସୁତ ସେ ସମୟରେ ଥିଲା, କିନ୍ତୁ ଯେଉଁ ବ୍ୟାସଦେବ ତାଙ୍କର ଯେଉଁ ରହିଛି ଯେଉଁ ଶକ୍ତି ଦେଖି ସେ ଭୟ କରିଗଲେ, ତେଣୁ ଆଖି ବୁଝିଦେଲେ, ତେଣୁ ତାଙ୍କର ଯେ ପୁତ୍ର ଯାହା ଦେଲେ ସେ ଧୃତରାଷ୍ଟ୍ର ଅନ୍ଧ ହେଇ ଯାହା ଦେଲେ, ଏବଂ ସ୍ୱାନରାୟଣ ଯେତେବେଳେ ସଙ୍ଗ କଲେ ତାପରେ ଆଉ ଥରେ ସଙ୍ଗ କରିବା ପାଇଁ କହିଲେ ସତ୍ୟବତୀ ପୁତ୍ର, ସତ୍ୟବତୀଙ୍କ ପୁତ୍ର ହେଉଛନ୍ତି ବ୍ୟାସଦେବ, ପରାଶରଙ୍କ ସଙ୍ଗ କରିକି ସେ ବିବାହ ପୂର୍ବରୁ ତାଙ୍କୁ ପୁତ୍ରକୁ ଉତ୍ପନ୍ନ କରିଥିଲେ, ତେଣୁ ବ୍ୟାସଦେବ ଯେତେବେଳେ ଆହ୍ୱାନ କଲେ ସେତେବେଳେ ବ୍ୟାସଦେବଙ୍କର ଯେଉଁ ତେଜ ରହିଛି ତେଜ ଦେଖି ସେ ପେଲ୍ ହୋଇଗଲେ, ମାନେ ପାଣ୍ଡୁ ହୋଇଗଲେ, ପାଣ୍ଡୁ ରଙ୍ଗ ହୋଇଗଲା, ସେଥିପାଇଁ ତାଙ୍କର ଯେଉଁ ପୁତ୍ର ଯାହା ଦେଲେ ପାଣ୍ଡୁ, ସେ ମଧ୍ୟ ଯଦିଓ ବହୁତ ଶକ୍ତିଶାଳୀ କିନ୍ତୁ ପାଣ୍ଡୁ ରଙ୍ଗ ହୋଇଗଲେ। ତେଣୁ ଆଉ ଥରେ ଯେତେବେଳେ ଡାକିଲେ ସତ୍ୟବତୀ କହିଲେ ବ୍ୟାସଦେବଙ୍କୁ ଆଉ ଥରେ ଆସ, ତେଣୁ ସେ ରାଣୀ କ'ଣ କଲେ ତାଙ୍କ ସେବିକାଙ୍କୁ ପଠାଇଦେଲେ, ତେଣୁ ସେ ସେବିକା ଜଣକ ବ୍ୟାସଦେବଙ୍କ ସହିତ ବହୁତ ଆନନ୍ଦରେ ତାଙ୍କ ସହିତ ସାଙ୍ଗ କରିଛନ୍ତି, ତେଣୁ ସେଇଠି ବିଦୁର ଯାହାତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ପ୍ରଥମେ ଆସିଲେ ଧୃତରାଷ୍ଟ୍ର, ତାପରେ ପାଣ୍ଡୁ, ତାପରେ ବିଦୁର, ଏଇ ତିନି ଜଣ ଆସିଲେ ପ୍ରସିଦ୍ଧ। ଏମାନେ ସବୁ ବିଦୁର କିଏ ନା, ସେ ହେଉଛନ୍ତି ଯମରାଜ। ସେ ଯେହେତୁ ମାଣ୍ଡୁବ ମୁନି ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଶୂଦ୍ର ହେଇଯାଅ, ସେଥିପାଇଁ ସେ ଶୂଦ୍ର ହେଇକି ଆସିଲେ। ବିଦୁର ନୀତି ବହୁତ ପ୍ରସିଦ୍ଧ ନୀତି ରହିଛି, ଯମରାଜ ସେ ମହାଜନ, କିନ୍ତୁ ସେ ଚାହୁଁଥିଲେ ଭଗବାନ ଲୀଳାରେ ଭାଗ ନେବା ପାଇଁ। ତେଣୁ ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କଲେ ଯେଉଁଥିପାଇଁ କି ମାଣ୍ଡବ ମୁନି ତାଙ୍କୁ ଅଭିଶାପ ଦେଇଦେଲେ, ତେଣୁ ସେ ଆସି ଏଇ ଶୂଦ୍ର ହିସାବରେ ଆସିଲେ ବିଦୁର। ଭଗବାନ ଏଭଳି ରହିଥିଲେ, ଭଗବାନ ଏତେ ବିଦୁରଙ୍କର କଥା ସାଧାରଣତଃ ସମସ୍ତେ ଭଗବାନ କହୁଛନ୍ତି ତୁମେ ସବୁ ଅନ୍ତ ସମୟରେ ମୋତେ ଚିନ୍ତା କର, ଭଗବତ ଗୀତାରେ ଭଗବାନ ଅନେକ ଥର କହିଛନ୍ତି, କିନ୍ତୁ ଭଗବାନ ଅନ୍ତକାଳରେ ବିଦୁରଙ୍କୁ ଚିନ୍ତା କରୁଛନ୍ତି। ତେଣୁ ବିଦୁର କେତେ ମହାନ ଏଇଠୁ ଆମେ ଅନୁଭବ କରିବା। ଅନ୍ତିମରେ ଯେତେବେଳେ ସେ ଭଗବାନ ଜ୍ଞାନ ଦେଉଛନ୍ତି ଉଦ୍ଧବ ଏବଂ ମୈତ୍ରମୁନିଙ୍କୁ, ତେଣୁ ମୈତ୍ରମୁନି ଏଇଠି କଥା କହୁଛନ୍ତି, ତେଣୁ ମୈତ୍ରମୁନିଙ୍କୁ ସେ କହିଲେ ଉଦ୍ଧବ ମୈତ୍ର ତୁମେ ଏଇ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବ। ତେଣୁ ମୈତ୍ରମୁନି ବର୍ତ୍ତମାନ ବିଦୁରଙ୍କୁ ଏଇ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ମୈତ୍ରମୁନି ବିଦୁରଙ୍କୁ ଏସବୁ ଜ୍ଞାନ ପ୍ରଦାନ କରୁଛନ୍ତି, ଏତେ ଭଗବାନଙ୍କ ପ୍ରିୟ ଥିଲେ ବିଦୁର। ତେଣୁ ଏଇଭଳି ଭାବରେ ଏ ବହୁତ କଥା ରହିଛି, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୋପୀମାନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ କି।